ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
জয় যে পাই শ্রেষ্ঠ সে জয় হি পাইবা শ্রেষ্ঠ যে জয় যে পাই শ্রেষ্ঠ সে জয় হি পাইবা শ্রেষ্ঠ যে ত্যাগ করিছ আদ্য প্রেম জান তুমি পাপি মন ফেরা আরম্ভ যেমিতি শক্তিশালী সে সবই সুন্দর হেউ সে পরি জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় হি পাইবা শ্রেষ্ঠ যে জয় যে পায়ে শ্রেষ্ঠ সে জয় হি পাইবা শ্রেষ্ঠ যে মরণ জয়ীঙ্কু প্রেম কর বিলিয়ম পরি নকর শোক নডারি লাড়ি তে কর খা জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় জয় হালিলুয়া জয় যে পায় শ্রেষ্ঠ সে জয় হি পাইবা শ্রেষ্ঠ যে জয় যে পায়ে শ্রেষ্ঠ সে জয় হি পাইবা শ্রেষ্ঠ যে।
প্রিয় শ্রোতা বন্ধু, আজির এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও আন্তরিক প্রীতি শুভেচ্ছা জ্ঞাপন করুছু। প্রভু যীশুঙ্ বিষয়ে অধিক জাঁয়া নিমন্তে আপনার আগ্রহক দেখি আমি বিশেষ খুশি। কেবল সেত নুহে, আপনার মতামত নিমন্তে বিশেষ ধন্যবাদী। প্রভু আপনার আশীর্বাদ করতু, আত্মিক জীবনে বর্ধিষ্ণু করতু। আসন্তু প্রভুঙ্কর বাক্য মধ্যে দিয়ে যাওয়া পূর্বর সংক্ষেপে প্রার্থনা করা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু তোমার বিশ্বস্ততা, তোমার প্রেম, তোমার অনুগ্রহ, তোমার সত্যতা, তোমার জীবন্ত বাক্য। প্রভু, আমি জাঁ তোমার বাক্য আমাদের জীবন শক্তিদায়ক, সান্ত্বনাদায়ক, বলদায়ক, ভরসাদায়ক, পরিত্রাণদায়ক। প্রভু, সেই বাক্য মধ্যে দিয়ে প্রত্যেক শ্রোতাবন্ধু তুমি আশীর্বাদ কর। আজ এই কার্যক্রম শুণবা নিমন্তে যেতজন রেডিও পাখে বসিছ প্রত্যেক প্রভু তুমি স্পর্শ কর, প্রত্যেক তুমি আশীর্বাদ কর। তোমার বাক্য মধ্যে দিয়ে প্রভু তুমি প্রত্যেক আত্মিক জীবনে বর্ধিষ্ণু করাও। প্রত্যেক পরিবার মধ্যে তোমার শান্তি, তোমার আনন্দ, তোমার উপস্থিতি প্রত্যেক অনুভব করা দিও। যদি প্রভু কি অসুস্থ থাকে তুমি সুস্থতা দিও, যদি কি সমস্যায় থাকে তুমি সমস্যা সমাধান কর, যদি কি বিদ্যা অধ্যয়ন করুথান্তি প্রভু তুমি তহিঁরে সেমানকু সফলতা দিও। প্রত্যেককু আশীর্বাদ কর, প্রত্যেকর মনোবাঞ্ছা তুমি পূর্ণ কর। এই সমস্ত প্রার্থনা আমাদের উদ্ধারকর্তা জীবিত পুনরুদ্ধিত প্রিয় প্রভু যীশুঙ্ক নামে এই অল্প ভিক্ষা মাগুছু, আমেন। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ତିନି ପର୍ବର ଦୁଇ ପଦରୁ ଆରମ୍ଭ କରି ଛଅ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମମାନେ ଖ୍ରୀଷ୍ଟୀୟ ଜୀବନଯାପନର ପୁରସ୍କାର ବିଷୟ ନେଇ ଅଧ୍ୟୟନ କରୁଅଛୁ। ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ତିନି ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, କୁକୁରମାନଙ୍କଠାରୁ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ। ପାଉଲ ଏଠାରେ ପ୍ରକୃତରେ କୁକୁରମାନଙ୍କଠାରୁ ସାବଧାନ ହେବାକୁ କୁହନ୍ତି ନାହିଁ, ମାତ୍ର ସେ କୁକୁରର ସ୍ୱଭାବ ବିଶିଷ୍ଟ ମନୁଷ୍ୟମାନଙ୍କଠାରୁ ସାବଧାନ ହେବାକୁ କହନ୍ତି। ଏହି ବିଷୟର ବାସ୍ତବ ତାତ୍ପର୍ଯ୍ୟକୁ ବୁଝିବାକୁ ହେଲେ ଆମକୁ ଫେରିଯିବାକୁ ପଡ଼ିବ ପୁରାତନ ନିୟମର ଜିସାଏ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତହିଁର 56 ପର୍ବର 10 ପଦ ମଧ୍ୟକୁ, ଯେଉଁଠାରେ ଜିସାଏ ଭବିଷ୍ୟତ ବକ୍ତା ଭ୍ରାନ୍ତ ଭବିଷ୍ୟତ ବକ୍ତାମାନଙ୍କଠାରୁ ସାବଧାନ ରହିବା ନେଇ ଏହିପରି କହନ୍ତି, ତାହାର ପ୍ରହରୀଗଣ ଅନ୍ଧ, ସେ ସମସ୍ତେ ଜ୍ଞାନହୀନ, ସେ ସମସ୍ତେ ଘୁଙ୍ଗା କୁକୁର, ସେମାନେ ଭୁକିପାରନ୍ତି ନାହିଁ, ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଧୂଳାଇବାକୁ ସୁଖ ପାଆନ୍ତି। ଜିସାୟ ଏଠାରେ ଲୋକମାନଙ୍କୁ ମିଥ୍ୟା ଭାଓବାଦୀମାନଙ୍କଠାରୁ ସାବଧାନ ରହିବା ନିମନ୍ତେ ସାବଧାନ କରାଇ ଦିଅନ୍ତି, ଯେଉଁମାନେ କି ଲୋକମାନଙ୍କୁ ମିଥ୍ୟା ଭାଓବାଣୀ ଦ୍ୱାରା ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ ଓ ଆଗାମୀ ବିପତ୍ତି ବିଷୟରେ ସଚେତନ କରାଇବା ପରିବର୍ତ୍ତେ ପ୍ରତ୍ୟେକ ବିଷୟ ମଙ୍ଗଳଜନକ ଓ ସୁନ୍ଦର ବୋଲି ସେମାନଙ୍କୁ କହୁଥିଲେ। ଏହିପରି ମିଥ୍ୟା ଭାଓବାଦୀମାନେ ସେମାନଙ୍କର ମିଥ୍ୟା ଭାଓବାଣୀ ଦ୍ୱାରା ଇସ୍ରାଏଲ୍ର ଉତ୍ତର ରାଜ୍ୟର ଲୋକମାନଙ୍କୁ ଭ୍ରାନ୍ତ ସୁରକ୍ଷାର ଜ୍ଞାନ ଦେଇଥିବା ହେତୁ ସେମାନେ ସମ୍ପୂର୍ଣ୍ଣ ଭାବେ ବନ୍ଦୀ ହୋଇ ନିର୍ବାସିତ ହୋଇଯାଇଥିଲେ। ତେଣୁକରି ଈଶ୍ୱର ଇସ୍ରାଏଲ୍ର ଦକ୍ଷିଣ ରାଜ୍ୟର ଲୋକମାନଙ୍କୁ ସେପରି ନ କରିବା ନିମନ୍ତେ ସଚେତନ କରାଇ ଦେଇଥିଲେ। ସେ ସେହି ମିଥ୍ୟା ଭାଓବାଦୀମାନଙ୍କୁ ଘୁଙ୍ଗା କୁକୁର ବୋଲି କହୁଥିଲେ। ସେମାନେ ଭୁକିପାରନ୍ତି ନାହିଁ, ଯେପରି ଭାଓବାଣୀ କରିବା କଥା ସେମାନେ ସେପରି କରିପାରନ୍ତି ନାହିଁ। ସେମାନେ ହେଉଛନ୍ତି କୁକୁର, ଯେଉଁମାନେ କି ଈଶ୍ୱରଙ୍କର ସମ୍ପୂର୍ଣ୍ଣ ପରାମର୍ଶକୁ ଘୋଷଣା କରିପାରନ୍ତି ନାହିଁ। ବର୍ତ୍ତମାନର ସମୃଦ୍ଧିଶାଳୀ ସମାଜରେ ସେହିପରି ଭୟଙ୍କର ବିପଦଜନକ ପରିସ୍ଥିତିର ଆମେମାନେ ସମ୍ମୁଖୀନ ହେଉ। ବର୍ତ୍ତମାନର ଜଗତରେ ଆରାମ ହେଉଛି ଏକମାତ୍ର ଶବ୍ଦ। ଆମେମାନେ ଯେତେବେଳେ ଭ୍ରମଣ କରୁ, ଆମେ ଏକ ଆରାମପ୍ରଦ ସ୍ଥାନରେ ରହିବାକୁ ପସନ୍ଦ କରୁ। ଆମେ ସବୁ କ୍ଷେତ୍ରରେ ଆରାମ ଚାହୁଁ। ଏହି ଆରାମ ପାଇବାର ଆକାଂକ୍ଷା ଆଜି ମଣ୍ଡଳୀ ମଧ୍ୟରେ ମଧ୍ୟ ପ୍ରବେଶ କରିଅଛି। ପ୍ରତ୍ୟେକ ଆଜି ଶ୍ରୁତିମଧୁର ବାକ୍ୟ ବା ସାନ୍ତ୍ୱନାଜନକ ବାକ୍ୟ ବା ଆଶ୍ୱାସନାଜନକ ବାକ୍ୟ ଶୁଣିବାକୁ ପସନ୍ଦ କରନ୍ତି। ତେଣୁକରି ବର୍ତ୍ତମାନର ପ୍ରଚାରକମାନେ ମନୁଷ୍ୟକୁ ସନ୍ତୁଷ୍ଟ କରିବାକୁ ଯାଇ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ସେମାନଙ୍କୁ ଆଗାମୀ ବିପତ୍ତି ବିଷୟରେ ସଚେତନ କରାଇବା ପରିବର୍ତ୍ତେ ସେମାନଙ୍କୁ ସାନ୍ତ୍ୱନା ତଥା ଆଶ୍ୱାସନାଜନକ ବାକ୍ୟ ଦେଇ ସେମାନଙ୍କୁ ଆହୁରି ଆରାମପ୍ରଦ ଜୀବନଯାପନ କରିବା ନିମନ୍ତେ ଓ ଆତ୍ମିକ ଜୀବନରେ ଶିଥିଳ ଜୀବନଯାପନ କରିବା ନିମନ୍ତେ ପ୍ରେରଣା ଯୋଗାନ୍ତି। କିନ୍ତୁ ଆମ୍ଭେମାନେ ମନେ ରଖିବା ଉଚିତ ଯେ ଆମ୍ଭେମାନେ ଏକ ଭୟଙ୍କର ସମୟ ଆଡ଼କୁ ଗତି କରୁଅଛୁ। ଦୀପଟି ଲିଭିବା ପୂର୍ବରୁ ଯେପରି ହୁତୁହୁତୁ ହୋଇ ଜଳିଉଠେ, ଆଜି ଏହି ଜଗତର ସମସ୍ତ ସୁଖ ସମୃଦ୍ଧି ଆମ୍ଭମାନଙ୍କ ଦୃଷ୍ଟି ଆଗରେ ଉତ୍ଫୁଲ୍ଲିତ ହୋଇ ଉଠୁଛି, ଯେହେତୁ ଏହାର ବିନାଶ ଘନେଇ ଆସୁଛି। ତେଣୁ ଆମ୍ଭେମାନେ ଏଥିପ୍ରତି ସତର୍କ ହେବା ଉଚିତ ଓ ସୁଯୋଗର ସଦ୍ବ୍ୟବହାର କରିବା ଉଚିତ, ଯେପରି ଆମେ ଶୟତାନର ଶିକାର ନ ହେଉ କିମ୍ବା ସେହି ଧ୍ୱଂସ ମୁଖରେ ପତିତ ନ ହେଉ। ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀମାନଙ୍କରେ ଯଦି ସଭ୍ୟ ସଭ୍ୟାମାନେ ସାନ୍ତ୍ୱନାଜନକ ବାକ୍ୟ ଶୁଣିବାକୁ ନ ପାଆନ୍ତି କିମ୍ବା ବକ୍ତା ମହାଶୟ ଯଦି ଈଶ୍ୱରଙ୍କ ବାକ୍ୟରୁ କିଛି ଚେତାବନୀ ଦିଅନ୍ତି, ତାହେଲେ ତାହା ସେମାନଙ୍କ ପ୍ରତି ଅତି ଆଘାତଦାୟକ ହୋଇଥାଏ ଓ ସେମାନେ ତାହା ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଏପରିକି ଦରକାର ପଡ଼ିଲେ ସେମାନେ ମଣ୍ଡଳୀ ମଧ୍ୟରୁ ପୃଥକ ହୋଇଯାଆନ୍ତି। ପ୍ରକୃତରେ ଆଜି ଯଦି ଆପଣ କାହାକୁ ତାହାର ଭୁଲ ଦେଖାଇ ଦିଅନ୍ତି ଓ ସତ୍ୟ କହନ୍ତି, ତାହେଲେ ସେ ତାହା ଗ୍ରହଣ କରିବାକୁ ଇଚ୍ଛା କରନ୍ତି ନାହିଁ, କାରଣ ଅଧିକାଂଶ ଲୋକେ ସାନ୍ତ୍ୱନାଜନକ ବାକ୍ୟ ଶୁଣିବାକୁ ପସନ୍ଦ କରନ୍ତି କିନ୍ତୁ ଚେତାବନୀ ନୁହେଁ। ଜିସାଏ ଭବିଷ୍ୟତ ବକ୍ତାଙ୍କ ସମୟରେ ଅନେକ ମିଥ୍ୟା ଭାଓବାଦୀମାନେ ଥିଲେ, ଯେଉଁମାନେ ସେମାନଙ୍କର ଲୋକମାନଙ୍କୁ ସାନ୍ତ୍ୱନାଜନକ ବାକ୍ୟ ପ୍ରଦାନ କରୁଥିଲେ ଯେତେବେଳେ କି ସେମାନେ ସେମାନଙ୍କୁ ଚେତାବନୀ ଦେବା ଉଚିତ ଥିଲା। ଜିସାଏ ଭବିଷ୍ୟତ ବକ୍ତା ମିଥ୍ୟା ଭାଓବାଦୀମାନଙ୍କୁ କୁକୁର ସହିତ ତୁଳନା କରନ୍ତି। ଆପଣ ଦେଖନ୍ତୁ, ଏକ ପୋଷା କୁକୁର ସଦାସର୍ବଦା ବିପଦ ପ୍ରତି ସତର୍କ ଥାଏ। ଯଦି କୌଣସି ବିପଦ ଘଟିବାର ଦେଖେ ତାହେଲେ ସେ ଭୁକି ଅନ୍ୟମାନଙ୍କୁ ଯୋଗାଇ ଦିଏ ଓ ବିପଦ ପ୍ରତି ସତର୍କ କରାଇଦିଏ। କିନ୍ତୁ ମିଥ୍ୟା ମାଓବାଦୀମାନେ ଆଦୌ ଚେତାବନୀ ଦେଲେ ନାହିଁ। ତେଣୁକରି ଦକ୍ଷିଣ ରାଜ୍ୟ ଶୋଇ ରହିଲେ ଓ ସେମାନଙ୍କୁ ଜାଗ୍ରତ କରାଇବାରେ ଜିସାଏଙ୍କ ଉଦ୍ୟମ ବିଫଳ ହେଲା। ତେଣୁକରି ପାଉଲ କହନ୍ତି, କୁକୁରମାନଙ୍କଠାରୁ ସାବଧାନ, ଅର୍ଥାତ୍ ସେହି ଲୋକମାନଙ୍କଠାରୁ ସତର୍କ ହୁଅ ଯେଉଁମାନେ କି ବାରମ୍ବାର ଆଶ୍ୱାସନା ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଆଗାମୀ ବିପତ୍ତି ବିଷୟରେ ସଚେତନ ନ କରାନ୍ତି। ଲେଖା ଅଛି, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ। ଏହା ଆଉ ଏକ ଦଳ ଯେଉଁମାନେ କି ପ୍ରକୃତିରେ ବିଶ୍ୱାସୀମାନଙ୍କ ପ୍ରତି ଅପବ୍ୟବହାର କରନ୍ତି, ଦୁଷ୍କର୍ମ କରିବା ନିମନ୍ତେ ପ୍ରବର୍ତ୍ତାନ୍ତି। ତେଣୁ ସେହିପରି ଲୋକମାନଙ୍କଠାରୁ ସତର୍କ ରହିବା ନିମନ୍ତେ ପ୍ରେରିତ ପାଉଲ କହନ୍ତି। ଲେଖା ଅଛି, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ, ଅର୍ଥାତ୍ ଯେଉଁମାନେ ବ୍ୟବସ୍ଥା ବା ଈଶ୍ୱରଙ୍କ ବିଧିବିଧାନ ପାଳନ ଉପରେ ଗୁରୁତ୍ୱ ଦିଅନ୍ତି ଓ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ତାହା ପାଳନ କରିବା ନିମନ୍ତେ ପ୍ରବର୍ତ୍ତାନ୍ତି ଓ ବାଧ୍ୟ କରନ୍ତି, ସେମାନଙ୍କଠାରୁ ସାବଧାନ ହୋଇଥାଉ। ଅର୍ଥାତ୍ ଯେଉଁମାନେ ପରିତ୍ରାଣ ଓ ଶୁଚିକୃତ ହେବା ନିମନ୍ତେ ମୋଷାଙ୍କ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରି ତାହା ପାଳନ କରିବା ନିମନ୍ତେ ବାଧ୍ୟ କରାନ୍ତି, ସେମାନଙ୍କଠାରୁ ସାବଧାନ ହୋଇଥାଉ। ତିନି ପର୍ବର ତିନି ପଦରେ ଲେଖା ଅଛି, କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ, ପୁଣି ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ। ପାଉଲ କହନ୍ତି, କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ। ଏଠାରେ ପ୍ରକୃତରେ ପାଉଲ କ'ଣ କହିବାକୁ ଚାହାନ୍ତି? ସେ ଗାଲାତୀୟ ପତ୍ରର ଶେଷାଂଶରେ ଏହି ବିଷୟକୁ ଅତି ପରିଷ୍କାର ଭାବେ ଜଣାଇ ଦିଅନ୍ତି। ଗାଲାତୀୟ ଛଅ ପର୍ବର ପନ୍ଦର ପଦରେ ଲେଖା ଅଛି, କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। ତେଣୁ ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ସେହି ପୁରାତନ ସୁନ୍ନତ ଆଉ ଆବଶ୍ୟକ ନାହିଁ, କାରଣ ଈଶ୍ୱର ଆଉ ସେହି ବାହ୍ୟିକ ରୀତିନୀତି ବା ବିଧିବିଧାନକୁ ଦେଖିବା ପାଇଁ ଚାହାନ୍ତି ନାହିଁ। ମାତ୍ର ସେ ସେହି ପ୍ରକୃତ ବା ବାସ୍ତବ ହୃଦୟର ସୁନ୍ନତକୁ ଦେଖିବା ପାଇଁ ଚାହାନ୍ତି, ଯାହାକି ଏକ ଅହସ୍ତକୃତ ସୁନ୍ନତ। ଏହା ସେହି ନୂତନ ଜୀବନ ଓ ନୂତନ ହୃଦୟ ବା ନୂତନ ସ୍ୱଭାବ ଯାହାକି ଈଶ୍ୱରଙ୍କ ଆଡ଼କୁ ଢଳିଯାଏ ଓ ଏହା କେବଳ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ସ୍ଥାନ ଦେବା ଦ୍ୱାରା ସମ୍ଭବ ହୋଇଥାଏ। ଏହି ନୂତନ ସୃଷ୍ଟି ବା ନୂତନ ହୃଦୟ କେବଳ ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ ହୋଇଥାଏ। ଦ୍ୱିତୀୟ କରନ୍ଥୀୟ ପାଞ୍ଚ ପର୍ବର ସତର ପଦରେ ଲେଖା ଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଆହୁରି ଲେଖା ଅଛି, ପୁଣି ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ, ଅର୍ଥାତ୍ ଶାରୀରିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ। ଆମେ ଆମର ପୁରାତନ ସ୍ୱଭାବ ଉପରେ ନିର୍ଭର କରିବା ଉଚିତ ନୁହେଁ, ଆମେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଉଚିତ। ଆମେ ପରିତ୍ରାଣ ପାଇବା କିମ୍ବା ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଆମର ପୁରାତନ ସ୍ୱଭାବ ଉପରେ ନିର୍ଭର କରିପାରିବା ନାହିଁ, କାରଣ ଆମେ ଦୁର୍ବଳ ମନୁଷ୍ୟ ଓ ସ୍ୱଭାବତଃ ପାପୀ। ତେଣୁ ଖ୍ରୀଷ୍ଟ ଆମମାନଙ୍କ ଜୀବନକୁ ଅଧିକାର କରିବା ନିତାନ୍ତ ଆବଶ୍ୟକ ଓ ଏଥିନିମନ୍ତେ ଆମେ ଆମର ହୃଦୟକୁ ତଥା ଦେହ ମନ ଆତ୍ମାକୁ ସେହି ପ୍ରଭୁ ଯୀଶୁଙ୍କଠାରେ ସମର୍ପଣ କରିବା ଆବଶ୍ୟକ। ତେବେ ପାଉଲ ସେମାନଙ୍କ ନିକଟକୁ ଏହିପରି ଲେଖିବାର କାରଣ ହେଉଛି ଯେ ଏହିପରି କେତେକ ବ୍ୟବସ୍ଥା ପାଳନକାରୀମାନେ ସମ୍ଭବତଃ ପାଉଲଙ୍କ ପ୍ରଚାର ଯାତ୍ରାରେ ତାହାଙ୍କର ଅନୁଗମନ କରିଥିବେ, ମାତ୍ର ସେ ଯିବା ପରେ ସେମାନେ ସେହି ବିଶ୍ୱାସୀମାନଙ୍କୁ ସାକ୍ଷାତ କରି ସମ୍ଭବତଃ ଏହିପରି କହିଥିବେ, ଦେଖ ଆମେ ପ୍ରତ୍ୟେକେ ଜାଣୁ ଯେ ପାଉଲ କହନ୍ତି ଆମ୍ଭେମାନେ ବାହ୍ୟିକ ରୀତିନୀତି ବା ମୂଷାଙ୍କ ବ୍ୟବସ୍ଥା ଓ ବଳିଦାନ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ, କାରଣ ସେହିସବୁ ଆମ୍ଭମାନଙ୍କୁ ଉଦ୍ଧାର କରିପାରିବ ନାହିଁ। କିନ୍ତୁ ପାଉଲ ସେହିପରି କହିବାକୁ ପସନ୍ଦ କରନ୍ତି, କାରଣ ସେ ନିଜ ଉପରେ ନିର୍ଭର କରିପାରନ୍ତି ନାହିଁ, ତାହାଙ୍କର ଜିହୁଦୀୟ ପୃଷ୍ଠଭୂମି ନାହିଁ ଯାହାକି ଆମମାନଙ୍କର ଅଛି। ସେ ତାହା କହନ୍ତି ଯେହେତୁ ସେ କିଛି ଜାଣନ୍ତି ନାହିଁ ଓ ସେ ବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାର ବିଧିବିଧାନକୁ ପାଳନ କରିବା ନିମନ୍ତେ ସମର୍ଥ ନୁହନ୍ତି, ତେଣୁକରି ପ୍ରକୃତରେ ସେ ବାହ୍ୟିକ ରୀତିନୀତି ଉପରେ ବିଶ୍ୱାସ କରିପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ପାଉଲ ତହିଁର ଉତ୍ତର ଦେବାକୁ ଯାଉଅଛନ୍ତି। ତିନି ପର୍ବର ଚାରିପଦରେ ଲେଖା ଅଛି, ମୁଁ ତ ବାହିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି। ଯଦି ଅନ୍ୟ କେହି ବାହିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ। ପାଉଲ କହନ୍ତି, ଯଦି ଏପରି କୌଣସି ବ୍ୟକ୍ତି ଅଛି ଯେ କି ବାହିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତାହେଲେ ମୁଁ ତାହାଠାରୁ ଅଧିକ ନିର୍ଭର କରିପାରେ। ସେ ତାହାଙ୍କର ଧାର୍ମିକ ଜୀବନକୁ ଅନ୍ୟ ଯେକୌଣସି ବ୍ୟକ୍ତି ସହିତ ତୁଳନା କରିବା ପାଇଁ ଇଚ୍ଛା କରନ୍ତି ଓ ସେ ଜାଣନ୍ତି ଯେ ସେ ସେହି ବ୍ୟକ୍ତିଠାରୁ ଅଧିକ କିଛି କରିପାରିବେ ଓ ତାହାଠାରୁ ବଳି ଯାଇପାରିବେ। ବର୍ତ୍ତମାନ ସେ ସାତୋଟି ବିଷୟର ଏକ ତାଲିକା କରିବାକୁ ଯାଉଅଛନ୍ତି, ଯେଉଁସବୁ ବିଷୟଗୁଡ଼ିକ ଉପରେ ସେ ପୂର୍ବରୁ ଥରେ ନିର୍ଭର କରୁଥିଲେ। ଏହା ହେଉଛି ଧର୍ମ। ଯଦି କେହି ଧର୍ମ ନାମରେ ଉଦ୍ଧାରପ୍ରାପ୍ତ ହୋଇପାରିଥାନ୍ତା, ତାହେଲେ ସେ ତାର୍ସର ସାଉଲ ହୋଇପାରିଥାନ୍ତା। ଦେଖନ୍ତୁ ତିନି ପର୍ବର ପାଞ୍ଚ ପଦରୁ ଛଅ ପଦରେ ଏହିପରି ଲେଖା ଅଛି, ମୁଁ ଅଷ୍ଟମ ଦିନରେ ସୁନ୍ନତପ୍ରାପ୍ତ, ଇସ୍ରାଏଲ ବଂଶଜାତ ବିନ୍ୟାମିନ ଗୋଷ୍ଠୀୟ, ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସି, ଉଦ୍ୟୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି। ଏଠାରେ ସେ ସାତୋଟି ବିଷୟକୁ ଆଣି ଉପସ୍ଥାପିତ କରନ୍ତି ଯେଉଁ ଅନୁଭୂତି ମଧ୍ୟ ଦେଇ ସେ ଆସିଛନ୍ତି, ମାତ୍ର ଉଦ୍ଧାରପ୍ରାପ୍ତ ହୋଇପାରି ନାହାନ୍ତି। ପ୍ରଥମରେ ସେ କହନ୍ତି, ମୁଁ ଅଷ୍ଟମ ଦିନରେ ସୁନ୍ନତପ୍ରାପ୍ତ। ଏହି ସୁନ୍ନତ ବିଧିର ଅର୍ଥ ହେଉଛି ମୋଷାଙ୍କ ବ୍ୟବସ୍ଥା ଅନୁଯାୟୀ ପୁରୁଷର ଲିଙ୍ଗାଗ୍ର ଚର୍ମର ଛେଦନ। ତେବେ ଏହାର ଅର୍ଥ ନୁହେଁ ଯେ ସେ ଅଷ୍ଟମ ଦିନରେ ସୁନ୍ନତ ହେବା ନିମନ୍ତେ ନିଜେ ମନ୍ଦିର ମଧ୍ୟକୁ ଉଠିକରି ଯାଇଥିଲେ, ମାତ୍ର ତାହାଙ୍କର ପିତାମାତା ତାହାଙ୍କୁ ନେଇକରି ଯାଇଥିଲେ। ଏଥିରୁ ଜଣାଯାଏ ଯେ ତାହାଙ୍କର ପିତାମାତା ଈଶ୍ୱରୀୟ ମନୋଭାବାପନ୍ନ ଥିଲେ। ସେମାନେ ତାହାଙ୍କୁ ମୋଷାଙ୍କର ବ୍ୟବସ୍ଥା ଅନୁଯାୟୀ ଲାଳନ ପାଳନ କଲେ। ଆପଣ ମଧ୍ୟ ଜାଣିଥିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧ୍ୟ ଈଶ୍ୱରୀୟ ମନୋଭାବାପନ୍ନ ପିତାମାତା ଥିଲେ, ଯେଉଁମାନେ କି ତାହାଙ୍କୁ ଅଷ୍ଟମ ଦିନରେ ସୁନ୍ନତ କରାଇବା ନିମନ୍ତେ ମନ୍ଦିର ମଧ୍ୟକୁ ନେଇକରି ଯାଇଥିଲେ। ଦ୍ୱିତୀୟରେ ସେ କହନ୍ତି, ଇସ୍ରାଏଲ ବଂଶଜାତ। ଏଥିରୁ ଜଣାଯାଏ ଯେ ପାଉଲଙ୍କର ଏକ ବଂଶାବଳୀ ଥିଲା ଓ ପୃଷ୍ଠଭୂମି ଥିଲା, ଯେଉଁଥିରୁ ସେ ଜାଣିବାକୁ ପାରିଥିଲେ ଯେ ସେ ଇସ୍ରାଏଲ ବଂଶଜାତ। ସମ୍ଭବତଃ ସେହି ମନ୍ଦିର ମଧ୍ୟରେ ସୁନ୍ନତପ୍ରାପ୍ତ ଲୋକମାନଙ୍କର ବଂଶାବଳୀ ମଧ୍ୟରେ ପାଉଲଙ୍କର ନାମ ସ୍ଥାନ ପାଇଥିଲା। ତୃତୀୟରେ ସେ କହନ୍ତି, ବିନ୍ୟାମିନ ଗୋଷ୍ଠୀୟ। ଏହିପରି କହିବାର ତାତ୍ପର୍ଯ୍ୟ ହେଉଛି ଯେ ସେ ଏକ ଉତ୍ତମ ପରିବାର ମଧ୍ୟରୁ ଆସିଥିଲେ, କାରଣ ବିନ୍ୟାମିନ ଜାକୁବଙ୍କର ପୁତ୍ରମାନଙ୍କ ମଧ୍ୟରୁ ଅତି ପ୍ରିୟ ଥିଲେ। ସେ ତାହାଙ୍କର ଦକ୍ଷିଣ ହସ୍ତର ପୁତ୍ର ବୋଲି ନାମିତ ହୋଇଥିଲେ। ତାଙ୍କର ମାତାଙ୍କ ନାମ ରାହେଲ। ଏପରିକି ଇସ୍ରାଏଲର ପ୍ରଥମ ରାଜା ସାଉଲ ଏହି ବିନ୍ୟାମିନ ପରିବାର ମଧ୍ୟରୁ ଆସିଥିଲେ। ହୋଇପାରେ ଏହି ତାର୍ସର ସାଉଲ ରାଜାଙ୍କର ନାମାନୁଯାୟୀ ସାଉଲ ବୋଲି ନାମିତ ହୋଇଥାଇପାରନ୍ତି। ତେଣୁ ପାଉଲ ଗର୍ବର ସହିତ କହିପାରିଥିଲେ ଯେ ସେ ବିନ୍ୟାମିନ ବଂଶଜାତ। ତେବେ ପାଉଲଙ୍କର ପ୍ରଥମ ନାମ ଥିଲା ସାଉଲ, କିନ୍ତୁ ସେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପରେ ପାଉଲ ନାମରେ ପରିଚିତ ହେଲେ। ଚତୁର୍ଥରେ ସେ କହନ୍ତି, ସେ ହେଉଛନ୍ତି ଏବ୍ରିୟ ରକ୍ତଜାତ ଜଣେ ଏବ୍ରିୟ। ଏହାର ଅର୍ଥ ସେ ଜଣେ ନେତା ଥିଲେ। ଧାର୍ମିକ ଶ୍ରେଣୀ ମଧ୍ୟରେ ସେ ସବୁଠାରୁ ଉଚ୍ଚତମ ସୋପାନରେ ଥିଲେ। ପଞ୍ଚମରେ ସେ କହନ୍ତି, ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୁସି। ଏହି ଫାରୁସିମାନେ ଇସ୍ରାଏଲ ମଧ୍ୟରେ ନିଜକୁ ସବୁଠାରୁ ଶ୍ରେଷ୍ଠ ବୋଲି ଉପସ୍ଥାପିତ କରୁଥିଲେ। ସେମାନେ ଧାର୍ମିକ ରାଜନୈତିକ ଦଳର ଲୋକ ଥିଲେ ଓ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା କରିବା ଲକ୍ଷ୍ୟ ଥିଲା। ସେମାନେ ନିର୍ବାସିତ ହେବାର ସମୟ ପୂର୍ବରୁ ବା ନିର୍ବାସିତ ହେବାର ସମୟ ମଧ୍ୟରେ ଉଠିଥିଲେ। ସେମାନେ ଧର୍ମଶାସ୍ତ୍ରର ପବିତ୍ରତା ଉପରେ ବିଶ୍ୱାସ କରୁଥିଲେ, ସେମାନେ ଦୂତମାନଙ୍କୁ ବିଶ୍ୱାସ କରୁଥିଲେ ଓ ସେମାନେ ପୁନରୁତ୍ଥାନ ଓ ଆଶ୍ଚର୍ଯ୍ୟ କର୍ମ ଉପରେ ବିଶ୍ୱାସ କରୁଥିଲେ। ସେମାନେ ମୌଳବାଦୀ ଥିଲେ। ଆଉ ଏହି ଫାରୁସିମାନେ ଭାବୁଥିଲେ ଯେ ରାଜନୈତିକ ଚାପ ପକାଇ ସେମାନେ ରାଜ୍ୟ ଆଣିପାରିବେ। ସେମାନେ ଏହି ଜଗତରେ ଈଶ୍ୱରଙ୍କ ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଚାହିଁଥିଲେ। ତେଣୁ ପାଉଲ କହନ୍ତି ଯେ ସେ ମଧ୍ୟ ବ୍ୟବସ୍ଥା ସମ୍ବନ୍ଧରେ ଜଣେ ଫାରୁସି ଥିଲେ। ଷଷ୍ଠରେ ସେ କହନ୍ତି, ଉଦ୍ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ। ପାଉଲ ଯେତେବେଳେ ଖ୍ରୀଷ୍ଟଙ୍କ ମଣ୍ଡଳୀ ପ୍ରତି ତାଡ଼ନା ଘଟାଉଥିଲେ, ସେତେବେଳେ ଏହା ଈଶ୍ୱରଙ୍କ ଇଚ୍ଛା ବୋଲି ସେ ଭାବୁଥିଲେ। ଓ ଅନ୍ୟ ଫାରୁସିମାନେ ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଜିରୁସାଲମରୁ ଘୋଡ଼ାଇ ଦେଇଥିଲେ, ସେତେବେଳେ ସେମାନେ ମନେ ମନେ ଆଶ୍ୱାସନା ପ୍ରାପ୍ତ ହେଉଥିଲେ। ମାତ୍ର ପାଉଲ ସେମାନଙ୍କୁ ସମଗ୍ର ଜଗତରୁ ମଧ୍ୟ ନିଶେଷ କରିଦେବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ତାହା ହିଁ ଥିଲା ଦମେଶକର ପଥ ଦେଇ ଯିବା ସମୟରେ ତାହାଙ୍କର ଉଦ୍ଦେଶ୍ୟ, ଯେତେବେଳେ କି ତାହାଙ୍କ ଜୀବନରେ ଏକ ମହାନ ପରିବର୍ତ୍ତନ ଘଟିଥିଲା। ଏହାପରେ ସପ୍ତମରେ ସେ କହନ୍ତି, ପୁଣି ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲେ। ଲକ୍ଷ୍ୟ କରନ୍ତୁ, ସେ କହନ୍ତି ନାହିଁ ଯେ ସେ ପାପଶୂନ୍ୟ ବା ସିଦ୍ଧ ଥିଲେ, ମାତ୍ର ସେ କହନ୍ତି ଯେ ସେ ନିର୍ଦ୍ଦୋଷ ଦେଖାଯାଇଥିଲେ, ଅର୍ଥାତ୍ ବ୍ୟବସ୍ଥା ପାଳନ କରିବାରେ ସେ ନିର୍ଦ୍ଦୋଷ ଦେଖାଯାଇଥିଲେ। ରୋମିଓ ସାତ ପର୍ବର ସାତପଦରେ ସେ ନିଜର ସାକ୍ଷ୍ୟ ଦେଇ କହନ୍ତି, ତେବେ ଆମ୍ଭେମାନେ କ'ଣ କହିବା? ବ୍ୟବସ୍ଥା କ'ଣ ପାପ? ତାହା କେବେହେଁ ନ ହେଉ। ବରଂ ପାପ କ'ଣ ତାହା ବ୍ୟବସ୍ଥା ବିନା ମୁଁ ଜାଣିନଥାନ୍ତି। କାରଣ ଲୋଭ କର ନାହିଁ, ବ୍ୟବସ୍ଥା ଏହା କହିନଥିଲେ ଲୋଭ କ'ଣ ତାହା ମୁଁ ଜାଣିନଥାନ୍ତି। ତେଣୁ ପାଉଲ ନିଜକୁ ନିଷ୍ପାପୀ ବୋଲି କହନ୍ତି ନାହିଁ, କାରଣ ଏ ବ୍ୟବସ୍ଥା ତାହାଙ୍କୁ ତାହାଙ୍କର ପାପ ଦେଖାଇଦେଲା। ତେବେ ପାଉଲ ଯେତେବେଳେ କହନ୍ତି ଯେ ସେ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲେ, ଏହାର ଅର୍ଥ ସେ ତାହାଙ୍କର ପାପର ସମସ୍ୟାକୁ ଈଶ୍ୱରଙ୍କ ନିକଟରେ ସମାଧାନ କରିବା ନିମନ୍ତେ ଉପଯୁକ୍ତ ବଳିଦାନ ଉତ୍ସର୍ଗ କରିଥିଲେ। ଆଉ ପାଉଲ ଏଥିରେ ଅତି ବିଶ୍ୱସ୍ତ ଥିଲେ। ବ୍ୟବସ୍ଥା ସମ୍ବନ୍ଧରେ ସେ ଜଣେ ସାଧୁ ଥିଲେ। ତେବେ ଏହି ସମସ୍ତ ବିଷୟ ଦ୍ୱାରା ସେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବେ ବୋଲି ଭାବୁଥିଲେ। କିନ୍ତୁ ଅନ୍ୟପକ୍ଷରେ ସେ ଖ୍ରୀଷ୍ଟଙ୍କୁ ଘୃଣା କରିବାକୁ ଲାଗିଲେ ଓ ସେଥିନିମନ୍ତେ ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ବା ଖ୍ରୀଷ୍ଟଙ୍କର ଅନୁକାରୀମାନଙ୍କୁ ସମୂଳେ ଉତ୍ପାଟିତ କରିଦେବା ନିମନ୍ତେ ଚେଷ୍ଟା କଲେ। ଏହାପରେ ଦିନେ ପ୍ରଭୁ ଯୀଶୁ ତାହାଙ୍କୁ ସେହି ଦମେଶକର ପଥରେ ଭେଟି ତାହାଙ୍କୁ ସାକ୍ଷାତ କଲେ ଓ ପାଉଲ ତାହାଙ୍କର ସେହି ପୁରାତନ ସ୍ୱଭାବକୁ ବଦଳାଇ ଏକ ନୂତନ ମନୁଷ୍ୟରେ ପରିଣତ ହେଲେ। ତାହାଙ୍କ ପକ୍ଷେ ଯେଉଁ ସମସ୍ତ ବିଷୟ ଲାଭଜନକ ଥିଲା, ସେହିସବୁ ସେ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କଲେ ଓ ଯାହାସବୁ କ୍ଷତିଜନକ ଥିଲା ସେହିସବୁକୁ ଲାଭଜନକ ବୋଲି ଗଣ୍ୟ କଲେ। ଏହା ଥିଲା ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ। ପ୍ରିୟ ବନ୍ଧୁ, ପ୍ରକୃତରେ ଯଦି ଆମେ ପାଉଲଙ୍କ ଜୀବନକୁ ଲକ୍ଷ୍ୟ କରିବା, ତାଙ୍କ ଜୀବନରୁ ଆମମାନଙ୍କୁ ଅନେକ କିଛି ବିଷୟ ଶିକ୍ଷା ମିଳେ। ଆଜି ଖ୍ରୀଷ୍ଟଙ୍କ ପ୍ରତି ଆମମାନଙ୍କର ଚିନ୍ତାଧାରା କ'ଣ? ଖ୍ରୀଷ୍ଟଙ୍କ ପ୍ରତି ଆଜି ଆମମାନଙ୍କର ମନୋଭାବ କ'ଣ? ପ୍ରେରିତ ପାଉଲ ସେ ସବୁ ବିଷୟରେ ଅତି ଉଚ୍ଚତର ସୋପାନକୁ ଯାଇପାରିଥିଲେ। ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ସେ ଉଦ୍ଯୋଗୀ ଥିଲେ। ସେ ସବୁକିଛି କରୁଥିଲେ, ମାତ୍ର ସେ ଖ୍ରୀଷ୍ଟଙ୍କୁ ଘୃଣା କରୁଥିଲେ। କିନ୍ତୁ ସମୟ ଆସିଲା, ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ତାଙ୍କୁ ଧରିଲେ ଆଉ ସେ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହେଲେ। ସେ ଖ୍ରୀଷ୍ଟଙ୍କ ନିମନ୍ତେ ତାଡ଼ନା ଭୋଗ କରିବା ପାଇଁ ମଧ୍ୟ ଆଗେଇ ଗଲେ। ସେ ଖ୍ରୀଷ୍ଟଙ୍କ ନିମନ୍ତେ କାରାଗାର ରହିବା ପାଇଁ ମଧ୍ୟ ପସନ୍ଦ କଲେ। ସେ ଖ୍ରୀଷ୍ଟଙ୍କ ନିମନ୍ତେ ବେତ୍ରାଘାତ ସହିବା ପାଇଁ ମଧ୍ୟ ପସନ୍ଦ କଲେ। ସେ ଖ୍ରୀଷ୍ଟଙ୍କ ନିମନ୍ତେ ଲାଞ୍ଛନା ତଥା ନିର୍ଯାତନା ସହ୍ୟ କରିବା ପାଇଁ ମଧ୍ୟ ପସନ୍ଦ କଲେ। ସେ ଖ୍ରୀଷ୍ଟଙ୍କ ନିମନ୍ତେ ସବୁକିଛି କରିବା ପାଇଁ ଆଗେଇ ଗଲେ, ଆଉ ସେ ଖ୍ରୀଷ୍ଟ ହିଁ ତାଙ୍କ ଜୀବନରେ ସବୁରେ ସବୁ ହେଲେ। ପ୍ରିୟ ବନ୍ଧୁ, ଆଜି ଯଦି ଆମମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିପାରିନାହୁଁ, ତାହାଙ୍କ ପ୍ରତି ଆମମାନଙ୍କର ଚିନ୍ତାଧାରା ଭିନ୍ନ ପ୍ରକାର ରହିଅଛି, ଆମମାନେ ସନ୍ଦେହ କରୁଅଛୁ, ତାହେଲେ ସମୟ ଥାଉଥାଉ ଆମମାନେ ସେ ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସୁ। ସେ ହିଁ ଆମମାନଙ୍କର ଅନନ୍ତ ଜୀବନ, ସେ ହିଁ ଆମମାନଙ୍କର ଉଦ୍ଧାରକର୍ତ୍ତା, ସେ ହିଁ ଆମମାନଙ୍କର ପ୍ରେମକାରୀ ପ୍ରଭୁ। ସେ ଆମମାନଙ୍କର ଦୁଃଖରେ ଦୁଃଖୀ, ସେ ଆମମାନଙ୍କର ସୁଖରେ ସୁଖୀ। ସେ ଚାହାନ୍ତି ଯେପରି ଆମମାନେ ଆନନ୍ଦ କରୁ, ସେ ଚାହାନ୍ତି ଯେପରି ଆମମାନେ ସୁଖ ଓ ଶାନ୍ତିରେ ରହୁ, ସେ ଚାହାନ୍ତି ଯେପରି ଆମମାନେ ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ ହେଉ। କିନ୍ତୁ ଆଜି କ'ଣ ଆମମାନେ ଖ୍ରୀଷ୍ଟଙ୍କୁ ଚାହୁଁଛୁ କି? ଯଦି ଆମେ ଖ୍ରୀଷ୍ଟଙ୍କୁ ଚାହୁଁ, ତାହେଲେ ସେ ଆମମାନଙ୍କ ସହିତ ଅଛନ୍ତି, ସେ ଆମମାନଙ୍କ ହୃଦୟକୁ ଆସିବେ, ସେ ଆମମାନଙ୍କୁ ଅଧିକାର କରି ସେମାନଙ୍କୁ ଈଶ୍ୱରଙ୍କର ସନ୍ତାନତ୍ୱର ଅଧିକାରୀ କରାଇବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଯୀଶୁଙ୍କର ରକ୍ତ ଶୁଚି ହୁଅ, ତେବେ ଯାଇ ପାଇବ ମହାନନ୍ଦ। ଜୟ ଯେ ପାଏ ଶ୍ରେଷ୍ଠ ସେ, ଜୟ ଜୟ ହାଲେଲୁୟା। ଜୟ ଯେ ପାଏ ଶ୍ରେଷ୍ଠ ସେ, ଜୟ ଜୟ ହାଲେଲୁୟା। ଜୟ ଯେ ପାଏ ଶ୍ରେଷ୍ଠ ସେ, ଜୟ ହିଁ ପାଇବା ଶ୍ରେଷ୍ଠ ଯେ। ଜୟ ଯେ ପାଏ ଶ୍ରେଷ୍ଠ ସେ, ଜୟ ହିଁ ପାଇବା ଶ୍ରେଷ୍ଠ ଯେ।
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ: odiattv@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।